ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଶମ୍ପା ରାୟ। ଜୁହାର। ପହେଲା ମୁଖିଆ ଖବର। ବିଜେପି ତରଫୁ ଚାରିଟା ରାଜ୍ୟର ପାଞ୍ଚଟା ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା। ନୂଆପଡ଼ା ଆସନ ଲାଗି ପ୍ରାର୍ଥୀ ହେଲେ ଜୟ ଢୋଲକିଆ। ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ 8 ନମ୍ବର ପୋଷଣ ମାସ ହେଇଛେ ଉଦ୍ଯାପିତ, ସାରା ଦେଶେ ଆଜି ପାଳନ ହେଉଛେ। ଆଘର ରାଷ୍ଟ୍ରପତି ମହାନ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜୟନ୍ତୀ। ଆଉର୍ ଉତ୍ତମ ସ୍ୱାସ୍ଥ୍ୟ ଲାଗି ସଫା ହାତର ଗୁରୁତ୍ୱ ବାବଦେ ସଚେତନ କରବାର୍ ଲାଗି ଆଜି ପାଳନ କରାଯାଉଛେ ବିଶ୍ୱ ହାତ ଧୁଆ ଦିବସ। ଏଥର ପୂରା ଖବର। ଭାରତୀୟ ଜନତା ପାର୍ଟି ତରଫୁ ଆଜି ଚାରିଟା ରାଜ୍ୟର ପାଞ୍ଚଟା ବିଧାନସଭା ଉପନିର୍ବାଚନ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ଲାଗି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ପୁଅ ଜୟ ଢୋଲକିଆଙ୍କୁ ଦଳ ତରଫୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଗଲା 11 ତାରିଖ ଶନିବାର ଦିନ ଜୟ ଢୋଲକିଆ ବିଧିବଦ୍ଧ ଭାବେ ଦଳଥି ସାମିଲ ହୋଇଛନ୍। ଆଇବା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତି ଶ୍ରୀ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍। ସିଆଡ଼େ ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଉ ପିସିସି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଆଜି ରିଟର୍ଣ୍ଣିଂ ଅଧିକାରୀଙ୍କୁ ଭେଟିକରି ନାମାଙ୍କନ ପତ୍ର ଦାଖଲ ବାବଦ ଅସୁବିଧା ବିଷେତି ଆଲୋଚନା କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଆଇବା ନଭେମ୍ବର 11 ତାରିଖ ହେବାରକେ ଥିବାର ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଜି ଉପରବେଲା ତ କେନ୍ସିଭିଲ୍ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନାଇଁ କରି ଭାରତ ନିର୍ବାଚନ ଆୟୋଗଙ୍କର ବିଜ୍ଞପ୍ତି ଅନୁସାରେ ନାମାଙ୍କନର ଶେଷ ତାରିଖ ଅକ୍ଟୋବର 20 ତାରିଖ ସୋମବାରକେ ଧାର୍ଯ୍ୟ କରାଯାଇଛି। ସେନ୍ତା ଅକ୍ଟୋବର 22 ତାରିଖ ନାମାଙ୍କନ ପତ୍ର ଯାଞ୍ଚ ହେବାରକେ ଥିବା ବେଳେ ଅକ୍ଟୋବର 24 ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ନଭେମ୍ବର 16 ରବିବାର ଦିନ ତ ନିର୍ବାଚନର ସବୁ ପ୍ରକ୍ରିୟା ଶେଷ ହେବା। ରାଜ୍ୟ ସରକାର ରାସନ କାର୍ଡ ହିତାଧିକାରୀମାନଙ୍କୁ ମିଳୁଥିବା ଚାଉଲର ପରିମାଣକେ ବଢ଼ାବା ଲାଗି ଚିନ୍ତା କରୁଛନ୍ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆଗନୁ ହିତାଧିକାରୀମାନେ ଝନପିଛା 5 କିଲୋ ଲେଖା ଚାଉଲ ପାଉଥିଲେ। ଇଟା ପର୍ଯ୍ୟାପ୍ତ ନାହିଁ ହେବାରୁ ରାସନ କାର୍ଡଧାରୀମାନଙ୍କୁ 10 କେଜି ଲେଖା ଚାଉଲ ଦିଆଯିବାରକେ ସରକାର ଯୋଜନା କରୁଛନ୍ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ପାଖାପାଖି 3 କୋଟି 25 ଲାଖ ରାସନ କାର୍ଡ ହିତାଧିକାରୀ ରହିଛନ୍। ସେମାନଙ୍କୁ 10 କେଜି ଲେଖା ଚାଉଲ ଦିଆଯିବାର ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଜଲ୍ଦି ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ଅକ୍ଟୋବର 23 ଆଉ 24 ତାରିଖ ଭୁବନେଶ୍ୱର ଲୋକସେବା ଭବନ ପରିସରର 2 ଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2025 ଆୟୋଜନ କରାଯିବା। ନିରନ୍ତର ସହରାଞ୍ଚଳ ବିକାଶ ଆଉ ବିକଶିତ ଓଡ଼ିଶା 2036 ଆର୍ ବିକଶିତ ଭାରତ 2047 ଦିଗେ ଉପରେ ଇ ସମ୍ମିଳନୀ କରାଯିବା। କାର୍ଯ୍ୟକ୍ରମଟି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଇଓଏଲ୍ବିମାନଙ୍କୁ ଏକଠନିଆ କରିକରି ସହରାଞ୍ଚଳ ଶାସନ ସେବା ପ୍ରଦାନ ଆଉ ନିରନ୍ତର ଅଭିବୃଦ୍ଧିର ମୁଖିଆ ଦିଗମାନଙ୍କର ବାବଦେ ଆଲୋଚନା କରାଯିବା। ସମ୍ମିଳନୀକେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ 8 ନମ୍ବର ପୋଷଣ ମାସ ପାଳନ ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ମହିଳା ଆଉ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ସୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ପୋଷଣ ମାସଟି ଜନସଚେତନତା ଗୋଟିଏ ଜନ ଆନ୍ଦୋଳନ ହୋଇପାରିଛି ବୋଲି କହିଛନ୍। ସନ୍ତୁଳିତ ଆହାର ଆଉ ଉନ୍ନତ ଜୀବନଶୈଳୀ ସୁସ୍ଥ ଶରୀରର 2ଟା ଜରୁରୀ ଅଂଶ। ମହିଳା ଆଉ ଶିଶୁମାନଙ୍କୁ ସଠିକ୍ ପୋଷଣ ବିକଶିତ ଭବିଷ୍ୟତର ମୂଲଦୁଆ ବୋଲି ଆଜି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବଟି ଅତିଥିମାନେ କହିଛନ୍। ଏ ଅବସରରେ ସାରା ରାଜ୍ୟରେ 54 ଲକ୍ଷରୁ ଅଧିକ ବିଷୟ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମମାନ କରାଯାଇଛି। ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲ୍ଲାସ୍ତରୀୟ 8 ନମ୍ବର ପୋଷଣ ମାସ 2025ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣୀ ନେପାକଙ୍କ ଅଧ୍ୟକ୍ଷତା ହୋଇଥିବା ସମାରୋହଟି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ କୃଷି ଉଦ୍ୟାନ ଅଧିକାରୀ ପ୍ରମୁଖ ଯୋଗ ଦେଇକରି ଜିଲ୍ଲାସ୍ତରୀୟ ପୋଷଣ ମାସ ଉପରେ ଆଲୋଚନା କରିଥିଲେ। ଦେବଗଡ଼ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସେପ୍ଟେମ୍ବର 17 ଅକ୍ଟୋବର 16 ତାରିଖ ତକ ପୋଷଣ ମାସ ପାଳନ କରାଯାଉଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କର ଦେଖରେଖ ହୋଇଥିବାର କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେନ୍ତା ବୌଦ୍ଧ ସଦ୍ଭାବନା ସମ୍ମିଳନୀ କକ୍ଷନ 8 ନମ୍ବର ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମିଲେଟ୍ସ, ଉତ୍ତମ ଖାଦ୍ୟ, ସୁସ୍ଥ ଜୀବନ ବାବଦେ ସଚେତନ କରିଥିଲେ। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ବାବଦେ ତୃଣମୂଳ ସ୍ତରନୁ ସଚେତନ କରିବା ଲକ୍ଷ୍ୟଟି ଆଜି ପୁରୀ ଜିଲ୍ଲାର କୋଣାର୍କଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ସରକାରୀ ଯୋଜନା ଆଉ କାର୍ଯ୍ୟକ୍ରମ ବାବଦେ ସଚେତନ କରାଯିବାର ସହିତ ସେ ସବୁର ପ୍ରଭାବୀ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଛି। ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଆଉ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଲ କୁମାର ମିଶ୍ର କାର୍ଯ୍ୟକ୍ରମକେ ସମ୍ବୋଧିତ କରିକିରି ଗଣମାଧ୍ୟମକେ ବିକାଶ ପ୍ରକ୍ରିୟାର ଗୋଟେ ଜରୁରୀ ଅଂଶ ବୋଲି କହିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତର ଆଗ ରାଷ୍ଟ୍ରପତି ମହାନ ବୈଜ୍ଞାନିକ ଆଉ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜୟନ୍ତୀ ଆଜି ସାରା ଦେଶରେ ପାଳନ କରାଯାଉଛି। ଜଣେ ଦୂରଦୃଷ୍ଟି ଆଉ ରାଜନେତା ହିସାବରେ ଜାତିର ଉନ୍ନତି ଲାଗି ତାଙ୍କର ଉତ୍ସର୍ଗୀକୃତ ଜୀବନ ସମକୁ ଗୋଟେ ଶିକ୍ଷିତ ସଶକ୍ତ ସକ୍ଷମ ଆଉ ଗୌରବଶାଳୀ ଭାରତ ଗଢ଼ବାର ଲାଗି ପ୍ରେରଣା ଦେଇ ଆସୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଡକ୍ଟର କଲାମଙ୍କର ଫଟୋଚିତ୍ରଟି ମାଲ୍ୟାର୍ପଣ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇକରି କହିଛନ୍, ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ସେ ସବୁବେଳେ ଜୁଆନ ପିଢ଼ିକେ ଉଜାଗର କରିବାର ସହିତ ବଡ଼ ସପନ ଦେଖବାର ଲାଗି ପ୍ରେରଣା ଦେଉଥିଲେ। ତାଙ୍କର ସପନର ସଶକ୍ତ ସ୍ୱାବଲମ୍ବୀ ଭାରତ ଗଠନ କରିବା ଲାଗି ସମକୁ ଚେଷ୍ଟା କରବାରକେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍। ଡକ୍ଟର କଲାମଙ୍କର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିକରି କହିଛନ୍, ମିଜାଇଲ ମେନ୍ ଭାବେ ପରିଚିତ ଡକ୍ଟର କଲାମଙ୍କର ସରଳ ଜୀବନଶୈଳୀ, ଉଦାର ଚିନ୍ତାଧାରା ଆଉ କଠିନ ପରିଶ୍ରମ ଆଇବା ପିଢ଼ିକେ ଅନୁପ୍ରାଣିତ କରବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡକ୍ଟର ଅବଦୁଲ କଲାମଙ୍କୁ ଶ୍ରୋତା କରିକିରି କହିଛନ୍, ଜଣେ ବିଶିଷ୍ଟ ଶିକ୍ଷକ, ଅସାଧାରଣ ବୈଜ୍ଞାନିକ ଆଉ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବେ ଜୀବନ ଆଦର୍ଶ ଆଉ କାର୍ଯ୍ୟ ସାଧନା ଜୁଆନ ପିଢ଼ିକେ ପ୍ରେରଣା ଦେଉଛି। ଭଲ ସ୍ୱାସ୍ଥ୍ୟର ଲାଗି ହାତ ଧୁଆର ଗୁରୁତ୍ୱ ବାବଦେ ସଚେତନ କରିବାର ଉଦ୍ଦେଶ୍ୟ ଆଜି ବିଶ୍ୱ ହାତ ଧୁଆ ଦିବସ ପାଳନ କରାଯାଉଛି। ଲୋକମାନଙ୍କର ଭିତରେ ହାତ ଧୋଇବାର ଅଭ୍ୟାସକେ ବଢ଼ାବାର ଲାଗି ଇ ଦିବସ ତହକାଶୀ। 2008 ବିଶ୍ୱ ହାତ ଧୁଆ ପାର୍ଟନରସିପ୍ ତରଫୁ ପହଲା କରି ଏହି ଦିବସ ପାଳନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିର ଦିନେ ନିୟମିତ ହାତ ଧୋଇବାର ଅଭ୍ୟାସକେ ଜୀବନଶୈଳୀର ଗୋଟିଏ ଅଂଶ କରବାରକେ ଆହ୍ୱାନ ଦେଇଛନ୍। କୋଭିଡ ସଂକଟ, ଡାଇରିଆ ଆଉ ନିମୋନିଆ ବାଗି ରୋଗନୁ ସୁରକ୍ଷିତ ରହିବା ଲାଗି ହାତ ଧୋଇବାରଟା ସବୁନୁ ସହଜ ଆଉ ପ୍ରଭାବଶାଳୀ ମାଧ୍ୟମ। ଖାଇବାର ଅଘନୁ ଆର୍ ଉତ୍ରୁ କମ୍ସେ କମ୍ 20 ସେକେଣ୍ଡ ଲାଗି ହାତ ଧୁନ୍। ସ୍ୱଚ୍ଛତାକେ ତହକେଇକିରି ଗୋଟିଏ ସୁସ୍ଥ ଆଉ ନିରୋଗ ଓଡ଼ିଶା ଗଠନ ଦିଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମକର ସହଯୋଗ କାମନା କରିଛନ୍। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଖାଲି ପଡ଼ିଥିବା ସିଟ୍ମାନଙ୍କୁ ଭରବାର ଲାଗି ଆଜିଠାନୁ ସ୍ପଟ୍ ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ବିଭାଗର ବିଜ୍ଞପ୍ତି ଅନୁସାରେ ଆଜିଠାନୁ ସାମ୍ସ ପୋର୍ଟାଲ୍ଥି ଆବେଦନ ଫର୍ମ ଭରି ହେବା। ଅନ୍ଲାଇନ୍ ଆବେଦନ ତାରିଖ 22 ଅକ୍ଟୋବର ଥିବାବେଳେ ଆଇବା 29 ତାରିଖ ଦିନ ମେଧା ତାଲିକା ବାହାରବା ଆଉ 30 ତାରିଖ ଦିନ ଯୋଗ୍ୟ ଛାତ୍ରଛାତ୍ରୀମାନେ ନାଁ ଲେଖାଇ ପାରିବେ। ବୌଦ୍ଧ କନ୍ଧମାଳ ଜିଲ୍ଲାର ବହୁତେ ଇଲାକାକେ ମହାନଦୀନୁ ପିଇବାର ପାଣି ଯୋଗାଇ ଦେବା ଲାଗି ହରଭଙ୍ଗା ବ୍ଲକ ପାଣିଘରାଠାରେ ତିଆରି ହେଉଥିବା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ବାବଦେ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଉ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସମୀକ୍ଷା କରିଛନ୍। ତିଆରି କାମର ସମୀକ୍ଷା କରବାର ଉତ୍ରୁ ଇତାକେ ଜଲ୍ଦି ସାରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ସମଗ୍ର ଶିକ୍ଷା ତରଫୁ ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ କଳା ଉତ୍ସବ ହୋଇଯାଇଛି। ଏହି ଅବସରରେ 3ଟା ବ୍ଲକ୍ରୁ ହୋଇଥିବା ପ୍ରତିଯୋଗିତାଟି ବଛା ହୋଇଥିବା 60 ଜଣ ଛାତ୍ରଛାତ୍ରୀଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦେବଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲୁକ ଯୌତୁକ ନିଷେଧ ଆଇନ 1961 ବାବଦେ ଗୋଟିଏ ଦିନିକିଆ ତାଲିମ ଶିବିର ହୋଇଯାଇଛି। ମହିଳାମାନଙ୍କୁ କେନ୍ତାକରି ଯୌତୁକ ନିର୍ଯାତନାରୁ ରକ୍ଷା କରାଯାଇପାରବା ଆଉ ଇ ଦିଗେ ସରକାରଙ୍କର ଯୌତୁକ ନିରୋଧ ଆଇନ 1961 ଭିନ୍ ଭିନ୍ ଆଇନଗତ ସାହାଯ୍ୟ ବାବଦେ ଆଲୋଚନା କରାଯାଇଥିଲା। ପାଣିପାଗ ଆଇବା 24 ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫିରବାର ଲାଗି ପାଗ ଅନୁକୂଳ ହୋଇଛି। ସେ ସମୟ ଭିତରେ ଦକ୍ଷିଣ ପୂର୍ବାଞ୍ଚଳ ଥି ଉତ୍ତର ପୂର୍ବ ମୌସୁମୀ ବାୟୁର ପ୍ରଭାବ ଥି ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 5 ଦିନ ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାର ହାଲକାନୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା। ରାୟଗଡ଼ା ମାଲକାନଗିରି ବାଗିର ଜିଲ୍ଲାର ଗୋଟିଏ ଦୁଇଟା ଜାଗାର ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ବିଜେପି ତରଫୁ 4ଟା ରାଜ୍ୟର 5ଟା ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା। ନୂଆପଡ଼ା ଆସନ ଲାଗି ପ୍ରାର୍ଥୀ ହେଲେ ଜୟ ଢୋଲକିଆ। ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ 8 ନମ୍ବର ପୋଷଣ ମାସ ହେଇଛେ ଉଦ୍ଯାପିତ। ସାରା ଦେଶରେ ଆଜି ପାଳନ ହେଉଛି ଆଗ ରାଷ୍ଟ୍ରପତି ମହାନ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜୟନ୍ତୀ। ଆଉର୍ ଉତ୍ତମ ସ୍ୱାସ୍ଥ୍ୟ ଲାଗି ସଫା ହାତର ଗୁରୁତ୍ୱ ବାବଦେ ସଚେତନ କରବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ହାତ ଧୁଆ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।